ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଓଡ଼ିଶା ସମେତ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ଘୋଷଣା। ରାଜ୍ୟରେ ଜୁଲାଇ 1 ଆରମ୍ଭ ହେବ ଏସ୍ଆଇଆର୍ ପ୍ରକ୍ରିୟା। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ। ଅପରାଧୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବାକୁ ଗୁରୁତ୍ୱ। ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ରାଜ୍ୟରେ ବିଜେପି ସରକାରଙ୍କ 2 ପୂର୍ତ୍ତିକୁ ନିରାଡମ୍ବର ଭାବେ ପାଳନ କରିବାକୁ ନିଷ୍ପତ୍ତି। ଏବଂ ଝାରସୁଗୁଡ଼ାରୁ ଭୁବନେଶ୍ୱର ଓ ହାଇଦ୍ରାବାଦକୁ ଆସନ୍ତା 31 ତାରିଖରୁ ଆରମ୍ଭ ହେବ ବିମାନ ସେବା। ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଓଡ଼ିଶା ସମେତ 16 ରାଜ୍ୟ ଏବଂ 3 କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଓଡ଼ିଶାରେ ଆସନ୍ତା ଜୁଲାଇ 1 ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ଜନଗଣନା ପାଇଁ ଚାଲିଥିବା ଘର ଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ସମୟସୂଚୀ ନିର୍ଦ୍ଧାରଣ କରାଯାଇଛି। ରାଜ୍ୟରେ ହେବାକୁ ଥିବା ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବୁଥ୍ସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ମତଦାତାଙ୍କ ତଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ 27,000 ଅଧିକ ବୁଥ୍ସ୍ତରୀୟ ଏଜେଣ୍ଟ ନିୟୋଜିତ ହୋଇଛନ୍ତି। ସ୍ୱଚ୍ଛ ଓ ନିରପେକ୍ଷ ସଂଶୋଧନ ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ବୁଥ୍ରେ ଜଣେ ଲେଖାଏଁ ବୁଥ୍ସ୍ତରୀୟ ଏଜେଣ୍ଟ ନିୟୋଜିତ ହେବେ ବୋଲି ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଅପରାଧ ଓ ଅପରାଧୀଙ୍କ ପ୍ରତି ଶୂନ୍ୟ ସହନଶୀଳତା ନୀତି ଆପଣାଇବା ଉପରେ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି। ବିଶେଷକରି ସଂଗଠିତ ଅପରାଧକୁ ରୋକିବା ଏବଂ ପୁଲିସ୍ ବାହିନୀର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଉପରେ ବୈଠକରେ ଆଲୋଚନା ହେଉଛି। ବୈଠକରେ ସମସ୍ତ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଏବଂ ବରିଷ୍ଠ ଅଧିକାରୀ ଆବଶ୍ୟକ ତଥ୍ୟ ଏବଂ ରିପୋର୍ଟ ସହ ଆଭାସୀ ଜରିଆରେ ସାମିଲ ହୋଇଛନ୍ତି। ସପ୍ତାହକ ମଧ୍ୟରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ଏହା ଦ୍ୱିତୀୟ ସମୀକ୍ଷା ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କୁ ଆସନ୍ତା ମାସ 12 ତାରିଖରେ 2 ପୂରଣ ହେବ। ପଶ୍ଚିମ ଏସିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉତ୍ସବ ପାଳନ ନ କରିବାକୁ ସରକାରଙ୍କ ଉପଲବ୍ଧି ଲୋକଙ୍କ ପାଖରେ ପହଞ୍ଚାଇବା ନେଇ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ବୈଠକରେ ଆସନ୍ତା ମାସ 12-21 ତାରିଖ ପର୍ଯ୍ୟନ୍ତ ସରକାରଙ୍କ ସଫଳତା ନେଇ ତଥ୍ୟ ଓ ସୂଚନା ପ୍ରସାର ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁଯାୟୀ ଜୁନ୍ 1 ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗର ରିପୋର୍ଟ କାର୍ଡ ଉନ୍ମୋଚନ କରିବେ ଏବଂ ମନ୍ତ୍ରୀ ଓ ସଚିବ ରିପୋର୍ଟ କାର୍ଡ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିବେ। ବିଭିନ୍ନ ବିଭାଗର ସଫଳତାକୁ ଆଧାର କରି 7 ଥିମ୍ ଶକ୍ତି ଓଡ଼ିଶା, ସମୃଦ୍ଧ କୃଷି ଓଡ଼ିଶା, ସୁସ୍ଥ ଓଡ଼ିଶା, ନିର୍ମାଣ ଓଡ଼ିଶା, ଉତ୍କର୍ଷ ଓଡ଼ିଶା, ଜନଶକ୍ତି ଓଡ଼ିଶା ଏବଂ କୌଶଳ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜସ୍ୱ ସଂଗ୍ରହ, ଖର୍ଚ୍ଚ, ସମୀକ୍ଷା ଓ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ଏ ସମ୍ପର୍କରେ ଶ୍ରୀମତୀ ଗର୍ଗ କହିଛନ୍ତି,
ସୋ ଅଲ୍ ସେକ୍ରେଟେରୀ ମିଟିଂରେ ଆମେ ପ୍ରାୟ ଏଭ୍ରି 15 ଡେଜ୍ରେ ଆମର ଏକ୍ସପେଣ୍ଡିଚର ଓ ରେଭିନ୍ୟୁ, କେତେ ଆମର ଏକ୍ସପେଣ୍ଡିଚର ହେଉଛି, କେତେ ଆମର ରେଭିନ୍ୟୁ ବଢ଼ିଲା, ଘଟିଲା, କ'ଣ ହେଲା, ତ ସେଇଟା ଆମେ ରିଭ୍ୟୁ କରୁ ସବୁ ସେକ୍ରେଟେରୀମାନଙ୍କ ସାଙ୍ଗରେ, ସେଇଟା ପ୍ରଥମ। ଏବେ ସୁପ୍ରିମକୋର୍ଟ ଗୋଟେ ଅଦାଲତ ବଢ଼ିଆ ଯେଉଁଥିରେ କେସେସ୍ ରିଜଲ୍ଭ କରିବେ, ତ ଆମେ ସମସ୍ତଙ୍କୁ ସେଇଟା ଜଣାଇଲେ, ଲ ସେକ୍ରେଟେରୀ ସେଇଟା ଜଣାଇଲେ।
ବିଶ୍ୱବ୍ୟାପୀ ତୈଳ ସଙ୍କଟ ମଧ୍ୟରେ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି। ସଚିବସ୍ତରୀୟ ବୈଠକ ପରେ ଭୁବନେଶ୍ୱରଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀମତୀ ଗର୍ଗ କହିଛନ୍ତି, ପରିସ୍ଥିତିର ମୁକାବିଲା ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ପେଟ୍ରୋଲ ଡିଜେଲ ବ୍ୟବହାର ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ବିଭିନ୍ନ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ କାର୍କେଡ୍ରେ ଗାଡ଼ିର ବ୍ୟବହାରକୁ ହ୍ରାସ କରିଛନ୍ତି। ଆଗାମୀ ଦିନରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ନୂତନ ନିର୍ଦ୍ଦେଶ ଜାରି କରିବାକୁ ଲକ୍ଷ୍ୟ ରଖାଯାଇଛି। ସର୍ବସାଧାରଣ ପରିବହନରେ ଯାତାୟାତ ବାଧ୍ୟତାମୂଳକ ହୋଇପାରେ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଝାରସୁଗୁଡ଼ାରୁ ଭୁବନେଶ୍ୱର ଓ ହାଇଦ୍ରାବାଦକୁ ବିମାନ ସେବା ଆସନ୍ତା 31 ତାରିଖରୁ ଆରମ୍ଭ ହେବ। ସପ୍ତାହକୁ 6 ଦିନ ବିମାନ ଚଳାଚଳ କରିବ, କେବଳ ବୁଧବାର ଦିନ ସେବା ବନ୍ଦ ରହିବ। ଝାରସୁଗୁଡ଼ାରୁ ସକାଳ 11:10 ବିମାନ ଛାଡ଼ି ଅପରାହ୍ନ 12:00 ଭୁବନେଶ୍ୱରରେ ପହଞ୍ଚିବ। ଭୁବନେଶ୍ୱରରୁ 12:30 ବିମାନ ଛାଡ଼ି ଅପରାହ୍ନ 1:20 ଝାରସୁଗୁଡ଼ାରେ ପହଞ୍ଚିବ। ଅନ୍ୟପକ୍ଷରେ ହାଇଦ୍ରାବାଦରୁ 8:40 ବିମାନ ଉଡ଼ାଣ କରି ଝାରସୁଗୁଡ଼ାରେ 10:25 ପହଞ୍ଚିବ। ପୁଣି ଝାରସୁଗୁଡ଼ାରୁ 1:50 ବାହାରି ଅପରାହ୍ନ 3:35 ହାଇଦ୍ରାବାଦରେ ପହଞ୍ଚିବ। ଏହାଦ୍ୱାରା ଯାତ୍ରୀମାନେ ଦୀର୍ଘ ସମୟ ଅପେକ୍ଷା ସମସ୍ୟାରୁ ମୁକ୍ତି ପାଇବେ ଏବଂ ଅଳ୍ପ ସମୟ ମଧ୍ୟରେ ସିଧାସଳଖ ଯାତ୍ରା କରିପାରିବେ। ରାଜ୍ୟରେ ଆଦୌ ତୈଳ ସଙ୍କଟ ନାହିଁ, ତେଣୁ ଲୋକମାନେ ଭୟଭୀତ ହୋଇ ତେଲ ନ କିଣିବାକୁ ଯୋଗାଣ ବିଭାଗ ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂ ପରାମର୍ଶ ଦେଇଛନ୍ତି। ସମ୍ପ୍ରତି 22 ପେଟ୍ରୋଲ ଟାଙ୍କିରେ ତେଲ ନଥିବା ଅଭିଯୋଗ ହେବା ପରେ ସଚିବ ଶ୍ରୀ ସିଂ କହିଛନ୍ତି, ସ୍ୱାଭାବିକ ସ୍ଥିତିରେ ପରିଚାଳନାଗତ ତ୍ରୁଟି ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ। ରାଜ୍ୟରେ ଥିବା 2800 ତେଲ ଟାଙ୍କିରେ ସ୍ୱାଭାବିକ ଭାବେ ତେଲ ବିକ୍ରି ହେଉଥିବା ସେ କହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ଯାଇଥିବା କଟକ ଚାନ୍ଦବାଲି ରାଜ୍ୟ ରାଜପଥରେ 3 ସେତୁ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସମ୍ପୃକ୍ତ ରାଜ୍ୟ ରାଜପଥରେ ଦୁର୍ଘଟଣା ହ୍ରାସ କରିବା ଓ ଗମନାଗମନ ସୁଗମ କରିବା ଲାଗି ଜିଲ୍ଲା ମଧ୍ୟ ଦେଇ ପ୍ରବାହିତ ବ୍ରାହ୍ମଣୀ, ଖରସ୍ରୋତା ଓ ବୈତରଣୀ ନଦୀ ଉପରେ ସେତୁ ନିର୍ମାଣ କରାଯିବ। ଏଥିପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତର ଗୋପାଳପୁର ଓ ପତ୍ରପୁର ପଞ୍ଚାୟତର ବିଲିକଣାଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ ପ୍ରଭାବ ଆକଳନ ସର୍ଭେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି 3 ସେତୁ ନିର୍ମାଣ ଦାୟିତ୍ୱରେ ଥିବା ରାଜ୍ୟ ସେତୁ ନିର୍ମାଣ ନିଗମର ଅଧିକାରୀ ଓ କେନ୍ଦ୍ରାପଡ଼ା ରାଜସ୍ୱ ବିଭାଗର ଅତିରିକ୍ତ ଜିଲ୍ଲାପାଳ ଏବଂ ତହସିଲଦାର ଜମି ଅଧିଗ୍ରହଣ ସମ୍ପର୍କରେ ସ୍ଥାନୀୟ ଅଧିବାସୀମାନଙ୍କ ସହ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣ ହେବାକୁ ଥିବା ସେତୁ ପାଇଁ 306.86 କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଖରସ୍ରୋତା ନଦୀ ଉପରେ ସେତୁ ପାଇଁ 284.56 କୋଟି ଓ ବୈତରଣୀ ନଦୀ ଉପରେ ସେତୁ ପାଇଁ 319.42 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଆସନ୍ତା 3 ମଧ୍ୟରେ ସେତୁ ନିର୍ମାଣ କାର୍ଯ୍ୟ ଶେଷ କରିବା ଲାଗି ସମୟ ଧାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି। ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ନିଶ୍ଚିତ କରିବା ଉଦ୍ଦେଶ୍ୟରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାର ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ଜଣେ ଦାୟିତ୍ୱବାନ ଅଧିକାରୀଙ୍କୁ ସ୍ୱଚ୍ଛତା ୱାର୍ଡେନ୍ ଭାବେ ମନୋନୀତ କରାଯିବ। ସମ୍ପୃକ୍ତ ଅଧିକାରୀ କାର୍ଯ୍ୟାଳୟ ପରିସରରେ ସ୍ୱଚ୍ଛତା ଏବଂ ପରିମଳ ବ୍ୟବସ୍ଥା ତଦାରଖ କରିବା ପାଇଁ ମୁଖ୍ୟ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ କରିବେ। ସମ୍ପୃକ୍ତ ସ୍ୱଚ୍ଛତା ୱାର୍ଡେନ୍ଙ୍କ ନାମ, ପଦବୀ ଏବଂ ମୋବାଇଲ୍ ନମ୍ଘର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଜଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କାର୍ଯ୍ୟାଳୟରେ ଚିରନ୍ତନ ବାଡ଼ି ବଗିଚା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କୋମନା ବ୍ଲକର 5 ପଞ୍ଚାୟତର 17 ଗ୍ରାମରେ ଘରବାଡ଼ି ପଛପଟେ ଥିବା ଅଦରକାରୀ ଜମିର ସଦୁପଯୋଗ କରି ଚିରନ୍ତନ ବାଡ଼ି ବଗିଚା ସୃଷ୍ଟି କରିବା ନେଇ ସଚେତନ କରାଯାଇଛି। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ଡଙ୍ଗରଭେଜା ଏବଂ କୋଷାଗୁମୁଡ଼ା ବ୍ଲକର ବଡ଼ ଆମ୍ବଡ଼ାଠାରେ ଜନ ଆକ୍ରୋଶ ସମାବେଶ ଆୟୋଜିତ ହୋଇଯାଇଛି। ବିଧାୟକ ଗୌରୀଶଙ୍କର ମାଝୀଙ୍କ ନେତୃତ୍ୱରେ ନାରୀବନ୍ଧନ ଅଧିନିୟମକୁ ବିରୋଧ ପରିପ୍ରେକ୍ଷୀରେ ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗଦେଇ ବର୍ଷାଋତୁ ପୂର୍ବରୁ ପ୍ରସ୍ତୁତି କାର୍ଯ୍ୟ ଶେଷ କରିବା ଲାଗି ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗୁଜରାଟର ଅହମ୍ମଦାବାଦରେ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ପୂର୍ବରୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏସ୍ଏଆଇ ପକ୍ଷରୁ ଦେଶବ୍ୟାପୀ ଜନସମ୍ପୃକ୍ତି ଅଭିଯାନ ଆରମ୍ଭ ହୋଇଛି। ଖେଳୁଆଡ଼ ମନୋଭାବ, ସୃଜନଶୀଳତା ଏବଂ ଯୁବ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ନିଆଯାଇଛି। ଅଭିଯାନ ଅଂଶସ୍ୱରୂପ ଅଂଶଗ୍ରହଣକାରୀମାନେ ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ମଶାଲ ଡିଜାଇନ୍ ପ୍ରତିଯୋଗିତା, ସିଡବ୍ଲ୍ୟୁଜି ରିଲ୍ ଚ୍ୟାଲେଞ୍ଜ ଏବଂ କ୍ୱିଜ୍ରେ ଅଂଶଗ୍ରହଣ କରିପାରିବେ। ପ୍ରତିଯୋଗିତା ପାଇଁ ମାଇ ଭାରତ ପୋର୍ଟାଲ ଉପଭୋକ୍ତାଙ୍କ ପାଇଁ ଖୋଲା ରହିଛି। ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସାହ, ସୃଜନଶୀଳତା ଓ ଜାତୀୟ ଗୌରବର ଭାବନା ସୃଷ୍ଟି କରି ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସଫଳ ଆୟୋଜନ ପାଇଁ ସାମୂହିକ ଉତ୍ସାହକୁ ପ୍ରୋତ୍ସାହିତ କରିବା ଏହି 3 ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ପାଣିପାଗ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ବାୟୁ ଆସନ୍ତା ଶନିବାର ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀଜନିତ ବର୍ଷା ପ୍ରଭାବରୁ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା 24 ମଧ୍ୟରେ କାଳବୈଶାଖୀ ନେଇ କେତେକ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିବାବେଳେ ବଜ୍ରପାତ ସହ ବର୍ଷା ହେବା ନେଇ 7 ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଆଜି ଅପରାହ୍ନ ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ଦିନ ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଓଡ଼ିଶା ସମେତ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଂଘନ ସଂଶୋଧନ ପାଇଁ ଘୋଷଣା। ରାଜ୍ୟରେ ଜୁଲାଇ ପହିଲାରୁ ଆରମ୍ଭ ହେବ ଏସ୍ଆଇଆର୍ ପ୍ରକ୍ରିୟା। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ। ଅପରାଧୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବାକୁ ଗୁରୁତ୍ୱ। ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତିକୁ ନିରାଡମ୍ବର ଭାବେ ପାଳନ କରିବାକୁ ନିଷ୍ପତ୍ତି। ଏବଂ ଝାରସୁଗୁଡ଼ାରୁ ଭୁବନେଶ୍ୱର ହାଇଦ୍ରାବାଦକୁ ଆସନ୍ତା 31 ତାରିଖରୁ ଆରମ୍ଭ ହେବ ବିମାନ ସେବା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।